ନମସ୍କାର ପ୍ରିୟ ଶ୍ରୋତବନ୍ଧୁ, ଜନହିତବାଣୀ ତରଫରୁ ଆପଣଙ୍କୁ ସ୍ୱାଗତ କରୁଛୁ। ବିଶ୍ୱ ଋତୁସ୍ରାବ ଦିବସ ଉପଲକ୍ଷେ କିଶୋରୀ ବାଳିକା ଓ ମହିଳା ନିଜର ମତାମତ ଦେଇଛନ୍ତି, ତେବେ ଚାଲନ୍ତୁ ଆମ ସହିତ ଯୋଡ଼ି ହୋଇ ସେମାନଙ୍କ ବାର୍ତ୍ତା ଶୁଣନ୍ତୁ।
ମୁଁ ମଧୁସ୍ମିତା ମଲ୍ଲିକ, ଅବର ସାହି, ୱାର୍ଡ଼ ନମ୍ବର 46। ମୁଁ ପିରିୟଡ଼ସ୍ ବିଷୟରେ କିଛି କହିବାକୁ ଚାହୁଁଛି। ସମସ୍ତଙ୍କର ଯେମିତି ମାସକୁ ମାସ ପିରିୟଡ଼ସ୍ ହୁଏ, ମୋର ବି ସେଇଭଳି ପିରିୟଡ଼ସ୍ ହେଉଛି। ମାସକୁ ମାନେ 28 ଦିନକୁ ଥରେ ମୋର ହେଉଛି। ମୁଁ ମୋ ଜଏଣ୍ଟ ଫ୍ୟାମିଲିକୁ, ଯେମିତି ମୋ ଶାଶୁ, ମୋ ଦିଅର ସ୍ୱାମୀ, ମୋର 2 ଛୋଟ ଛୁଆ ଅଛନ୍ତି, ତାଙ୍କମାନଙ୍କୁ ନେଇକି ଚଳୁଛି ମୁଁ। ମୋର ଛୋଟ ଘର, ସେମିତି ବଡ଼ ଘର ନୁହଁ, 2 ରୁମ୍। ଯେତେବେଳେ ସାଙ୍ଗେ ସାଙ୍ଗେ ମୁଁ ପିରିୟଡ଼ସ୍ ହୁଏ, ସେତେବେଳେ ମୁଁ ମୋ ସ୍ୱାମୀକି କୁହେ, ସିଏ ମୋ ପାଇଁ ପ୍ୟାଡ୍ ନେଇକି ଆସନ୍ତି। ପାଖରେ ଗୋଟେ ଦୋକାନ ଅଛି, ସେ ଦୋକାନରୁ ପ୍ୟାଡ୍ ନେଇକି ଆସନ୍ତି। 5 ଦିନ ପର୍ଯ୍ୟନ୍ତ ମୋର ବ୍ଲିଡ଼ିଙ୍ଗ ହୁଏ, 7 ଦିନ ଅଧିକାଂଶ ଲୋକଙ୍କର ହୁଏ। ମୁଁ ଭଲ ଭାବରେ ଶୌଚ ହେଇକି ସଫା ହେଇକି ଗାଧେଇ ବିଧେଇ ଆସେ, ତାକୁ ବ୍ୟବହାର କରେ। ଯେମିତି ରୋଷେଇ କାମ ଯେମିତି କରିବା କଥା ଯେଉଁ ସମୟରେ ସେ ସମୟରେ କରେ, ମୋତେ କିଛି ଅସୁବିଧା ହୁଏନି। ଯେମିତିକି ଲୋକଙ୍କର ହୁଏ ପେଟ କାଟେ, ବିଭିନ୍ନ ପ୍ରକାର ରୋଗ ହୁଏ, ମୋର ସେଭଳିଆ ହୁଏନି। ନିଜେ ନିଜେ ହାତ ପରିଷ୍କାର କରେ ସାବୁନରେ ବା ହ୍ୟାଣ୍ଡ ୱାଶ୍ରେ। ମୁଁ ଭଲ ଭାବରେ ହାତ ଗୋଡ଼ 2 ପରିଷ୍କାର କରିକି ଧୁଏ।